ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆଉ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইব আমার এই ঠিকনার যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু। শত্রু শয়তান হস্তর সে আপনার সুরক্ষার রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সর্বদা আপনার সহবর্তি রহু। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল টু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে জেরুসালামর বিনাশ ভাগ এক। হ্যাঁ, তু যদি আজি শান্তির বিষয়গুড়িক জানি থাকু, মাত্র এবে সেগুড়িক তো দৃষ্টির গুপ্ত হয়ে রয়েছে। যে তো উপরে কৃপা দৃষ্টির সময় তু ন জানিবা হেতুরু, যে সময়ের তো শত্রু মানে তোর চারিআড়ে বন্ধ বাঁধি তোতে ঘেরি যাই অবরোধ করিবে, পুনি তোতে তো ও তো মধ্যে থিবার সন্তান মানুষ ভূমিসাৎ করিবে, আও তো মধ্যে গোটিয়ে পথরকু অন্য গোটিয়ে পথর উপরে রহিবাকু হেব না, এপরি সময় তো উপরে আসিব। এইপরি আমি লুক তার 19:42-44 পাওছু। যীশু প্রভু যেবে সেই জেরুসালাম নগরকু দেখিলে, তার সৌন্দর্যকু দেখিলে, যেহেতু সেই সময়ের জেরুসালাম সেই দেশর রাজধানী থিলা, আও সেই সময়ের জেরুসালাম সেই সৌন্দর্য মন্দির থিলা, আর এযোগু লোকে বহুত গর্ব করুলে। আর্ভকু দেখাই যীশুপ্রভু এইপরি কুছি, হ্যাঁ তু যদি আজি শান্তির বিষয়গুড়িক জানি থাকতো, মাত্র এবে সেগুড়িক তো দৃষ্টির গুপ্ত হয়ে রয়েছে। তেমন তো উপরে কৃপা দৃষ্টি সময় তু তো তু ন জানিবা হেতুরু, যে সময়ের তো শত্রু মানে তোর চারিআড়ে বন্ধ বাঁধি তোতে ঘেরি যাই অবরোধ করিবে, পুনি তোতে ও তো মধ্যে থিবা তো সন্তান মানুষ ভূমিসাৎ করিবে, আও তো মধ্যে গোটিয়ে পথরকু অন্য গোটিয়ে পথর উপরে রহিব না, এপরি সময়ের তো উপরে আসিব বলে লুক 1942-44 ଯୀଶୁ ଖ୍ରୀଷ୍ଟ ସେହି ଜେରୁସାଲମକୁ ଦେଖିଲେ। ବନ୍ଧୁ, ଅଲିଭେଟର ଶିଖରରୁ ଯୀଶୁ ଜେରୁସାଲମକୁ ଚାହିଁଲେ। ତାଙ୍କ ସମ୍ମୁଖରେ ଏହି ଦୃଶ୍ୟ ବିସ୍ତାର ଏବଂ ଶାନ୍ତିପୂର୍ଣ୍ଣ ଥିଲା। ଏହା ନିସ୍ତାର ପର୍ବର ଋତୁ ଥିଲା ଏବଂ ସମସ୍ତ ଦେଶରୁ ଯକୁବର ସନ୍ତାନମାନେ ମହାନ ଜାତୀୟ ପର୍ବ ପାଳନ କରିବାକୁ ସେଠାକୁ ଏକତ୍ରିତ ହୋଇଥିଲେ। ବଗିଚା ଏବଂ ଦ୍ରାକ୍ଷା କ୍ଷେତ୍ର ମଧ୍ୟରେ ଏବଂ ତୀର୍ଥଯାତ୍ରୀମାନଙ୍କ ତମ୍ବୁର ସଜ୍ଜିତ ସବୁଜ ଦ୍ୱୀପ ଟେରସ୍ ପାହାଡ଼ ସୁନ୍ଦର ପ୍ରାୟ ପ୍ରସାଦ ଏବଂ ଇସ୍ରାଏଲ ରାଜଧାନୀର ବହୁତ ଗୁଡ଼ିକର ଉପରେ ଉଠିଲା। ସିଓନର କନ୍ୟା ଗର୍ଭରେ କହିଲା, ମୁଁ ଜଣେ ରାଣୀ ବସିଛି ଏବଂ କୌଣସି ଦୁଃଖ ଦେଖିବି ନାହିଁ। ସେତେବେଳେ ସୁନ୍ଦର ଏବଂ ନିଜକୁ ସ୍ୱର୍ଗ ସପକ୍ଷରେ ନିରାପଦ ମନେ କଲା, ଯେପରି ଯୁଗ ପୂର୍ବରୁ ରାଜକୀୟ ଗୀତ ଗାଇଲା। ପରିସ୍ଥିତି ପାଇଁ ସୁନ୍ଦର ସମଗ୍ର ପୃଥିବୀର ଆନନ୍ଦ ସିଓନ ପର୍ବତ ମହାନ ତାଙ୍କର ସତର ଗୀତ ସଂହିତା 48:2 ଆମେ ପରି ଏହିପରି ପାଉଛୁ। ପୁରା ଦୃଶ୍ୟର ମନ୍ଦିରର ଚମତ୍କାର ଅଟକିକା ଥିଲା। ସୂର୍ଯ୍ୟକିରଣ ଏହା ମା ସେହି ମର୍ବଲ କାନ୍ଥ ତୃଷାର ଧଳାତାକୁ ଆଲୋକିତ କଲା ଏବଂ ସମ୍ପୂର୍ଣ୍ଣ ଫାଟକ ମିନାର ଏବଂ ଶିଖରରୁ ଚମକିଲା। ସୌନ୍ଦର୍ଯ୍ୟର ସିଦ୍ଧତା ଏହା ଠିଆ ହେଲା ଯେହୁଦୀ ଜାତିର ଗର୍ଭ। ଇସ୍ରାଏଲର କେଉଁ ପ୍ରଜା ଆନନ୍ଦ ଏବଂ ପ୍ରଶଂସାର ରୋମାଞ୍ଚକ ବିନା ଘଟଣାକୁ ଚାହିଁପାରେ? କିନ୍ତୁ ଅନ୍ୟାନ୍ୟ ଚିନ୍ତାଧାରା ଯୀଶୁଙ୍କ ମନକୁ ଦଖଲ କଲା। ବନ୍ଧୁ, ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, ଯାହା Luke 19:41 ବିଜୟର ପ୍ରବେଶର ସର୍ବଭାରତୀୟ ଆନନ୍ଦ ମଧ୍ୟରେ ଖଜୁରୀ ଶାଖା ଗୁଡ଼ିକ ହଲେଇ ବା ବେଲେ ଆନନ୍ଦିତ ହୋସାନା ପାହାଡ଼ର ପ୍ରତିନିଧିକୁ ଜାଗ୍ରତ କଲା ଏବଂ ହଜାର ହଜାର ସ୍ୱର ତାଙ୍କ ରାଜା ଘୋଷିତ କଲା। ହଠାତ୍ ତଥା ରହସ୍ୟମୟ ଦୁଃଖରେ ଜଗତର ମୁକ୍ତିଦାତା ଅତିଷ୍ଠ ହୋଇଗଲେ। ସେ ଈଶ୍ୱରଙ୍କ ପୁତ୍ର, ଇସ୍ରାଏଲର ପ୍ରତିଜ୍ଞା କରାଯାଇଥିବା ବ୍ୟକ୍ତି, ଯାହାର ଶକ୍ତି ମୃତ୍ୟୁକୁ ଜୟ କରି ବନ୍ଦୀମାନଙ୍କୁ କବରରୁ ଡାକିଲା। ସେ ସାଧାରଣ ଦୁଃଖରେ ନୁହେଁ, ବରଂ ତୀବ୍ର ଅପୂର୍ଣ୍ଣ ଯନ୍ତ୍ରଣାରେ କାନ୍ଦୁଥିଲେ। ତାଙ୍କର ଲୁହ ନିଜ ପାଇଁ ନଥିଲା, ଯଦିଓ ସେ ଭଲ ଭାବରେ ଜାଣିଥିଲେ ଯେ ତାଙ୍କ ପାଦ କେଉଁ ଆଡ଼କୁ ଯାଉଛି। ତାଙ୍କ ଆଗରେ ଗେତ୍ସେମାନ ଶୋଇଥିଲେ, ତାଙ୍କ ନିକଟର ଯନ୍ତ୍ରଣା ଦୃଶ୍ୟ ମେଣ୍ଢା ପାଠକ ମଧ୍ୟ ଦେଖାଯାଉଥିଲା, ଯେଉଁଥିରେ ଶତାବ୍ଦୀ ଧରି ବଳିଦାନ ପାଇଁ ପୀଡ଼ିତାଙ୍କୁ ଆଗେଇ ନିଆଯାଇଥିଲା। ଏବଂ ଯେତେବେଳେ ତାଙ୍କ ଲୋକ ଛେଦନମାନଙ୍କ ସମ୍ମୁଖରେ ନିରବ ମେସି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ, ଏହିପରି ଆମେ Jesaja 35:7 ପାଉଅଛୁ। ବନ୍ଧୁ, କିଛି ଦୂରରେ କଲବରୀ କୃଷବିଦ୍ଧ ସ୍ଥାନ ଥିଲା। ଖ୍ରୀଷ୍ଟ ଯେଉଁ ପଥରେ ଶୀଘ୍ର ବାଣିଜ୍ୟ କରିବାକୁ ଯାଉଥିଲେ, ସେହି ପଥରେ ସେ ଅନ୍ଧକାରର ଭୟାବହତାକୁ ଦେଖିଲେ। କୃଷବିଦ୍ଧ ନଥିଲା, ଖ୍ରୀଷ୍ଟ ଯେଉଁ ପଥରେ ଶୀଘ୍ର ବାଣିଜ୍ୟ କରିବାକୁ ଯାଉଥିଲେ, ସେହି ପଥରେ ସେ ଅନ୍ଧକାରର ଭୟାବହକତାକୁ ପଡ଼ିବା ଉଚିତ, ଯେପରି ସେ ନିଜ ଆତ୍ମାକୁ ପାପ ପାଇଁ ଉତ୍ସର୍ଗ କରିବେ। ତଥାପି ଏହି ଦୃଶ୍ୟଗୁଡ଼ିକର ଧ୍ୟାନ ହିଁ ଏହି ଖୁସିର ଘଟଣାରେ ତାଙ୍କ ଉପରେ ଛାଇ ପକାଇଲା। ତାଙ୍କର ନିଜତ୍ୱ ଅଲୌକିକ ଦୁଃଖର କୌଣସି ଅଗ୍ରଗୀତ ସେହି ନିଜ ସ୍ୱାର୍ଥପର ଆତ୍ମାକୁ ମେଘୁଆ କରିନଥିଲା। ବନ୍ଧୁ, ଜେରୁସାଲାମର ହଜାରେ ଦୂର ଉର୍ଦ୍ଧ ପାଇଁ ସେ କାନ୍ଦିଲେ, ଯେଉଁମାନଙ୍କୁ ସେ ଆଶୀର୍ବାଦ କରିବାକୁ ଏକ ଉଦ୍ଧାର କରିବାକୁ ଆସିଥିଲେ ସେମାନେ ଅନ୍ଧତା ଏବଂ ଅସହଯୋଗ ହେତୁ ଈଶ୍ୱରଙ୍କ ବିଶେଷ ଅନୁଗ୍ରହ ଏବଂ ଅଭିଭାବକ ଯତ୍ନର 1000 ବର୍ଷ ଅଧିକ ଇତିହାସ ମନୋନୀତ ଲୋକମାନଙ୍କ ନିକଟରେ ପ୍ରକାଶିତ ଯୀଶୁଙ୍କ ଆଖି ପାଇଁ ଖୋଲିଥିଲା। ସେଠାରେ ମରିଆ ପର୍ବତ ଥିଲା, ଯେଉଁଠାରେ ପ୍ରତିଜ୍ଞାପୁତ୍ର ଜଣେ ଆସି ଅବିରତ ପଡ଼ିତ ଯଜ୍ଞଦେବୀରେ ବନ୍ଧା ହୋଇଥିଲେ। ଈଶ୍ୱରଙ୍କ ପୁତ୍ରଙ୍କ ବଳିଦାନର ପ୍ରତୀକ, ସେଠାରେ ଆଶୀର୍ବାଦର ଚୁକ୍ତି, ଗୌରବର ମେସିଆନିକ ପ୍ରତିଜ୍ଞା, ବିଶ୍ୱସ୍ତ ପିତାଙ୍କୁ ନିଶ୍ଚିତ କରାଯାଇଥିଲା, ଯାହା ଆମେ ଆଦି ପୁସ୍ତକ 22:16-18 ଦେଖୁ। ସେଠାରେ ଅନାତନର ଖୋଲାରୁ ସ୍ୱର୍ଗକୁ ଯାଉଥିବା ବଳିର ନିଆଁ ବିନାଶକାରୀ ଦୂତଙ୍କ ଖଣ୍ଡାକୁ ପ୍ରଥମ ବଂଶାବଳୀ 21 ଆମେ ପାଉଅଛୁ। ବନ୍ଧୁ, ଉଦ୍ଧାରକାରୀଙ୍କ ବଳିଦାନର ପତିତ ଏବଂ ଈଶ୍ୱରଙ୍କ ପତିତ ସେହି ବିଶ୍ୱାସ, ସେହି କାର୍ଯ୍ୟ, ସେହି ଶାନ୍ତି ପାଇଁ ଯେଉଁ ପରମେଶ୍ୱର ଆମମାନଙ୍କ ପାଇଁ ଆସିଥିଲେ, ସେ ବର୍ତ୍ତମାନ ଆମ ପାଇଁ କାନ୍ଦୁଛନ୍ତି। ବର୍ତ୍ତମାନ ସେ ଆମ ପାଇଁ କାନ୍ଦୁଛନ୍ତି। ବନ୍ଧୁ, ସେହି ପରମ ପିତା ଯିଏକି ଆମ ପାଇଁ ସ୍ୱର୍ଗ ଛାଡ଼ି ଏହି ପୃଥିବୀକୁ ଆସିଲେ, ସେହି ସ୍ୱର୍ଗତ ପିତା ଆମ ପାଇଁ ରୋଦନ କରୁଛନ୍ତି। ଈଶ୍ୱର ବିଶେଷ ଅନୁଗ୍ରହ ଏବଂ ଅଭିଭାବକ ଯତ୍ନର 1000 ବର୍ଷରୁ ଅଧିକ ଇତିହାସ ମନୋନୀତ ଲୋକମାନଙ୍କ ନିକଟରେ ପ୍ରକାଶିତ କରୁଛନ୍ତି। ଯୀଶୁଙ୍କ ଆଖି ପାଇଁ ଖୋଲା ଥିଲା ଏହାସବୁ। ସେଠାରେ ମରିଆ ପର୍ବତ ଥିଲା, ଯେଉଁଠାରେ ପ୍ରତିଜ୍ଞାପୁତ୍ର ଜଣେ ଅବିରତ ପୀଡ଼ିତ ଯଜ୍ଞଦେବୀର ବନ୍ଧା ହୋଇଥିଲେ, ଈଶ୍ୱରଙ୍କ ପୁତ୍ରଙ୍କ ବଳିଦାନର ପ୍ରତୀକ। ବନ୍ଧୁ, ସେଠାରେ ଆଶୀର୍ବାଦର ଚୁକ୍ତି, ଗୌରବ, ସେହି ପ୍ରତିଜ୍ଞା, ବିଶ୍ୱାସଙ୍କ ପିତାଙ୍କ ନିଶ୍ଚିତ କରାଯାଇଥିଲା। ସେଠାରେ ବନ୍ଧୁ ଅନାର୍ଣ୍ଣ ଖୋଲାରୁ ସ୍ୱର୍ଗରୁ ଯାଉଥିବା ବଲିଆ ନିଆଁ ବିନାଶକାରୀ ଦୁଃଖ ଖଣ୍ଡାକୁ ଦର୍ଶାଉଥିଲା। ଉଦ୍ଧାରକାରୀଙ୍କ ବଳିଦାନର ପ୍ରତୀକ ଏବଂ ଦୋଷୀ ପୁରୁଷମାନଙ୍କ ପାଇଁ ମଧ୍ୟସ୍ଥତା ହୋଇଥିଲେ। ଜେରୁସାଲମ ସମଗ୍ର ପୃଥିବୀ ଉପରେ ଈଶ୍ୱରଙ୍କ ଦ୍ୱାର ସମ୍ମାନିତ ହୋଇଥିଲା, କାରଣ ସଦାପ୍ରଭୁ ସିଓନକୁ ମନୋନୀତ କରିଅଛନ୍ତି। ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି। ଏହିପରି ଗୀତ ସଂହିତା ଗୀତ ଲେଖକ 132:13 ସେ ଲେଖନ୍ତି, ସେଠାରେ ଯୁଗ ଯୁଗ ଧରି ପବିତ୍ର ଭବିଷ୍ୟତ ଭକ୍ତମାନେ ସେମାନଙ୍କର ଚେତାବନୀ ବାର୍ତ୍ତା ଉଚ୍ଚାରଣ କରିଥିଲେ। ସେଠାରେ ପୁରୋହିତମାନେ ସେମାନଙ୍କ କାର୍ଯ୍ୟ ଚଳାଇଥିଲେ ଏବଂ ଧୂପର ମେଘ ଉପାସକମାନଙ୍କ ପ୍ରାର୍ଥନା ସହିତ ଈଶ୍ୱରଙ୍କ ନିକଟକୁ ଯାଉଥିଲା। ସେଠାରେ ପ୍ରତିଦିନ ନିହତ ମେଷସେବକଙ୍କ ରକ୍ତ ଅର୍ପଣ କରାଯାଇ ଈଶ୍ୱରଙ୍କ ମେଷସେବକକୁ ସୂଚାଉ ଯାଉଥିଲା। ସେଠାରେ ଯେହୋବା ଦୟା ଆସନ ଉପରେ ଗୌରବର ମେଘରେ ନିଜର ଉପସ୍ଥିତ ପ୍ରକାଶ କରିଥିଲେ। ପୃଥିବୀକୁ ସ୍ୱର୍ଗ ସହିତ ସଂଯୋଗ କରୁଥିବା ସେହି ରହସ୍ୟମୟ ସିଡ଼ିର ମୂଳଦୁଆ ରହିଲା, ଯାହା ଆମେ ଆଦି ପୁସ୍ତକ 28:12-1:51 ଦେଖୁଅଛୁ। ସେହି ସିଡ଼ି ଯାହା ଉପରେ ଈଶ୍ୱରଙ୍କ ଦୂତମାନେ ଅବତରଣ କଲେ ଏବଂ ଆରୋହଣ କଲେ, ଏବଂ ଯାହା ଜଗତର ସମସ୍ତଙ୍କ ପବିତ୍ର ସ୍ଥାନକୁ ପ୍ରବେଶ କଲା। ଯଦି ଇସ୍ରାଏଲ ଏକ ରାଷ୍ଟ୍ର ଭାବରେ ସ୍ୱର୍ଗ ପ୍ରତି ତାଙ୍କର ବିଶ୍ୱସ୍ତତା ରକ୍ଷା କରିଥାନ୍ତେ, ତେବେ ଜେରୁସାଲମ ଈଶ୍ୱରଙ୍କ ମନୋନୀତି ଚିରକାଳ ପାଇଁ ଠିଆ ହୋଇଥାନ୍ତା। କିନ୍ତୁ ସେହି ଅନୁକମ୍ପିତ ଲୋକଙ୍କ ଇତିହାସ ପୂର୍ବ ଖରାପ ନଥି ଏବଂ ବିଦ୍ରୋହର ଏକ ରେକର୍ଡ ଥିଲା। ସେମାନେ ସ୍ୱର୍ଗର ଅନୁଗ୍ରହକୁ ପ୍ରତିରୋଧ କରିଥିଲେ, ସେମାନଙ୍କର ଅଧିକାରର ଅପବ୍ୟବହାର କରିଥିଲେ ଏବଂ ସେମାନଙ୍କର ସୁଯୋଗ ସାମାନ୍ୟ କରିଥିଲେ। ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟତ ଭକ୍ତଗଣଙ୍କୁ ବିଦ୍ରୁପ୍ତ କଲେ। ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, ସଦାପ୍ରଭୁ ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟରେ ପରିପୂର୍ଣ୍ଣ। ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ତାଙ୍କର ଦୟା ନିବେଦନ ଜାରି ରଖିଥିଲେ। ପିତାଙ୍କର ଯତ୍ନ ନେବା ପାଇଁ ପିତାଙ୍କ ଦୟାଳୁ ପ୍ରେମଠାରୁ ଅଧିକ ଈଶ୍ୱରଙ୍କର ଥିଲା। ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ। ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷ୍ଟରେ ଉଠି ପଠାଇଲେ। ଯେତେବେଳେ ପୁନଃନିର୍ମାଣ ନିବେଦନ ଏବଂ ଭର୍ଜନା ବିଫଳ ହେଲା, ସେ ସେମାନଙ୍କୁ ସ୍ୱର୍ଗର ସର୍ବୋତ୍ତମ ଉପହାର ପଠାଇଲେ ନା ସେ ଗୋଟିଏ ଉପହାରରେ ସମସ୍ତ ସ୍ୱର୍ଗ ଢାଲିଲେ। ବନ୍ଧୁ, ପରମେଶ୍ୱରଙ୍କ ପୁତ୍ର ନିଜେ ଅସହାୟ ସହରକୁ ନିବେଦନ କରିବାକୁ ପଠାଗଲା। ଖ୍ରୀଷ୍ଟ ହିଁ ଇସ୍ରାଏଲକୁ ମିଶ୍ରରୁ ଏକ ଭଲ ଦ୍ରାକ୍ଷଲତା ଭାବରେ ଆଣିଥିଲେ। ଗୀତ ସଂହିତା 80:8 ନିଜ ହାତ ଏହା ପୂର୍ବରୁ ଅନ୍ୟ ଦେଶବାସୀଙ୍କୁ ବାହାର କରିଦେଇଥିଲା। ସେ ଏହାକୁ ବହୁତ ଫଳପ୍ରଦ ପାହାଡ଼ରେ ରୋପଣ କରିଥିଲେ। ତାଙ୍କର ଅଭିଭାବକ ଯତ୍ନ ଏହାକୁ ବାଡ଼ କରିଥିଲେ। ତାଙ୍କର ସେବକମାନେ ଏହାକୁ ପୋଷଣ କରିବା ପାଇଁ ପଠାଯାଇଥିଲେ। ମୁଁ ଆପଣା ଦ୍ରାକ୍ଷା କ୍ଷେତ୍ରରେ ଯାହା କରିନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇପାରନ୍ତା? ଏ ନିମନ୍ତେ ମୁଁ ଦ୍ରାକ୍ଷା ଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ଅନ୍ୟ ଦ୍ରାକ୍ଷା ଫଳ ଫଳିଲା କାହିଁକି? ଯେସାୟ 5:1-4 ଏହିପରି ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱର କହୁଛନ୍ତି। ପୁଣି ସେ ତାହା ଖୋଲି ପ୍ରତ୍ୟସର ସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷଳତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଲିଲେ। ଆଉ ଦ୍ରାକ୍ଷା ଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ। ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷା ଫଳ ଫଳିଲା। ସେ ତାଙ୍କର ଦ୍ରାକ୍ଷାଲତା ଖୋଲିଲେ। ସେ ଏହାକୁ ଛେଦନ କରି ଭଲ ପାଉଥିଲେ। ସେ ନିଜେ ଲଗାଇଥିବା ଏହି ଦ୍ରାକ୍ଷାଲତାକୁ ବଞ୍ଚାଇବା ପାଇଁ ତାଙ୍କ ଉଦ୍ୟମରେ ଅଞ୍ଚ ଥିଲେ। ବନ୍ଧୁ, 3 ବର୍ଷ ଧରି ଆଲୋକ ଓ ଗୌରବରେ ପ୍ରଭୁ ତାଙ୍କ ଲୋକମାନଙ୍କ ମଧ୍ୟରେ ପ୍ରବେଶ କଲେ। ସେ ଭଲ କାମ କରିବାକୁ ଲାଗିଲେ ଏବଂ ଶୈତାନ ଉପରେ ଅତ୍ୟାଚାରିତ ସମସ୍ତଙ୍କୁ ଆରୋଗ୍ୟ କଲେ। ଭଗ୍ନ ହୃଦୟକୁ ବାନ୍ଧି ରଖିଲେ, ବନ୍ଧା ହୋଇଥିବା ଲୋକଙ୍କୁ ମୁକ୍ତ କଲେ, ଅନ୍ଧମାନଙ୍କୁ ଦୃଷ୍ଟିଶକ୍ତି ପୁନଃସ୍ଥାପନ କଲେ, ଛୋଟା ଚାଲିବାକୁ ଲାଗିଲା ଏବଂ ବଧିର ମାନେ ଶୁଣୁଥିଲେ, କୁଷ୍ଠରୋଗୀ ମୃତ୍ୟୁମାନଙ୍କ ପୁନରୁତ୍ଥାନ କରିବା ଏବଂ ଗରିବ ଲୋକଙ୍କୁ ସୁସମାଚାର ପ୍ରଚାର କରିବା। ଏହିପରି ସେ କଲେ ବୋଲି ପ୍ରେରିତ 10:38 ଲୁକ 4:18 ମାତୃ 11:5 ଆମେ ପାଉଛୁ। ସମସ୍ତ ଶ୍ରେଣୀକୁ ସମାନ ଭାବରେ ଦୟାଳୁ ଡାକରା ସମ୍ବୋଧିତ କରାଯାଇଥିଲେ। ସେ କହିଲେ, ହେ ପରିଶ୍ରମ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ମାତୃ 11:28। ବନ୍ଧୁ, ସେହି ଡାକରା ଆଜି ପର୍ଯ୍ୟନ୍ତ ରହିଅଛି। ବର୍ତ୍ତମାନ ସେହି ଯୀଶୁପ୍ରଭୁ ଆମମାନଙ୍କୁ ଏହିପରି ଡାକରା ଏହିପରି ଆହ୍ୱାନ କରିଛନ୍ତି, ହେ ପରିଶ୍ରମ ହେ ଭାରଗ୍ରସ୍ତ ଲୋକ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ବନ୍ଧୁ, ଆମମାନେ ସମସ୍ତେ ଏକ ଦୁଃଖମୟ ପୃଥିବୀରେ ବାସ କରୁଛେ, ଯେଉଁଥିରେ ଦୁଃଖ କଷ୍ଟ ବାଧା କ୍ଲେଶ ଅଶାନ୍ତିରେ ଭରି ରହିଅଛି, ଆଉ ବିଶ୍ରାମ ପାଇବା ପାଇଁ କିଛି ସମୟ ନାହିଁ। ପରମେଶ୍ୱର ବର୍ତ୍ତମାନ ଆପଣଙ୍କୁ ମୋତେ ଆହ୍ୱାନ କରୁଅଛନ୍ତି କି ହେ ପରିଶ୍ରମ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ବନ୍ଧୁ, ସେହି ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ଆପଣମାନଙ୍କୁ ଡାକୁଛନ୍ତି। କ'ଣ ସେହି ଆହ୍ୱାନକୁ ଶୁଣିବା ପାଇଁ ଆପଣ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମମାନଙ୍କ ମନରେ ସେହି ଗର୍ବ ହେବା ପାଇଁ ଦିଅ ନାହିଁ, ସୃଷ୍ଟି କର ନାହିଁ, ଯେପରି ଆମେ ଶାନ୍ତରେ ଏକ ନମ୍ରତାରେ ରହିପାରିବୁ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।